ଆଇବ ଅଧ୍ୟାୟ ତେର। ଦେଖ, ମୋହର ଚକ୍ଷୁ ଏସବୁ ଦେଖିଅଛି, ମୋହର କର୍ଣ୍ଣ ଏହା ଶୁଣି ବୁଝିଅଛି। ଯାହା ତୁମେମାନେ ଜାଣ ତାହା ମୁଁ ଜାଣେ, ମୁଁ ତୁମମାନଙ୍କଠାରୁ ଉଣା ନୁହେଁ। ନିଶ୍ଚୟ ମୁଁ ସର୍ବଶକ୍ତିମାନଙ୍କୁ କହିବାକୁ ଇଚ୍ଛା କରେ ଓ ମୁଁ ପରମେଶ୍ୱରଙ୍କ ସହିତ ଯୁକ୍ତି କରିବାକୁ ବାଞ୍ଛା କରେ, ମାତ୍ର ତୁମେମାନେ ମିଥ୍ୟା ବାକ୍ୟ ରଚକ, ତୁମ୍ଭେ ସମସ୍ତେ ମୂଲ୍ୟହୀନ ବୈଦ୍ୟ। ଆହ, ତୁମେମାନେ ଯେବେ ସମ୍ପୂର୍ଣ୍ଣ ନୀରବ ହୋଇ ରହନ୍ତ, ତାହା ତୁମମାନଙ୍କର ଜ୍ଞାନସୂଚକ ହୁଅନ୍ତା। ଏବେ ମୋହର ଯୁକ୍ତି ଶୁଣ ଓ ମୋର ଓଷ୍ଠାଧରର ପ୍ରତିବାଦରେ କର୍ଣ୍ଣପାତ କର। ତୁମେମାନେ କ'ଣ ପରମେଶ୍ୱରଙ୍କ ପକ୍ଷରେ ଅନ୍ୟାୟ କଥା କହିବ ଓ ତାହାଙ୍କ ପକ୍ଷରେ ପ୍ରବଞ୍ଚନା ବାକ୍ୟ କହିବ? ତୁମେମାନେ କ'ଣ ତାହାଙ୍କର ମୁଖାପେକ୍ଷା କରିବ? ତୁମେମାନେ କ'ଣ ପରମେଶ୍ୱରଙ୍କ ପକ୍ଷରେ ବିରୋଧ କରିବ? ସେ ଯେ ତୁମମାନଙ୍କୁ ପରୀକ୍ଷା କରିବେ, ଏହା କି ଭଲ? କିମ୍ବା କେହି ଯେପରି ମନୁଷ୍ୟକୁ ଭୁଲାଏ, ସେପରି ତୁମେମାନେ କ'ଣ ତାହାଙ୍କୁ ଭୁଲାଇବ? ତୁମେମାନେ ଗୋପନରେ ମୁଖାପେକ୍ଷା କଲେ ସେ ଅବଶ୍ୟ ତୁମମାନଙ୍କୁ ଅନୁଯୋଗ କରିବେ। ତାହାଙ୍କର ମହତ୍ୱ କ'ଣ ତୁମମାନଙ୍କୁ ଭୀତ କରିବ ନାହିଁ, ଓ ତାହାଙ୍କର ଭୟଙ୍କରତା କ'ଣ ତୁମମାନଙ୍କ ଉପରେ ପଡ଼ିବ ନାହିଁ? ତୁମମାନଙ୍କ ସ୍ମରଣୀୟ ବଚନମାଳା ଭସ୍ମରୂପ ପ୍ରବାଦ ଅଟେ, ତୁମମାନଙ୍କର ଦୁର୍ଗ ସବୁ କର୍ଦ୍ଦମର ଦୁର୍ଗ ଅଟେ। ତୁମେମାନେ ନୀରବ ହୁଅ, ମୋତେ ଛାଡ଼, ମୁଁ କଥା କହିବି, ତହିଁରେ ମୋହର ଯାହା ହେବ ହେଉ। ମୁଁ କାହିଁକି ଆପଣା ଦନ୍ତରେ ଆପଣା ମାଂସ ଧରିବି ଓ ଆପଣା ହସ୍ତରେ ଆପଣା ପ୍ରାଣ ରଖିବି? ସେ ମୋତେ ବଧ କଲେ ହେଁ ମୁଁ ତାହାଙ୍କ ପାଇଁ ଅପେକ୍ଷା କରିବି, ତଥାପି ମୁଁ ତାହାଙ୍କ ଛାମୁରେ ଆପଣା ପଥ ସମର୍ଥନ କରିବି। ଏହା ହିଁ ମୋହର ମୁକ୍ତି ସ୍ୱରୂପ ହେବ, କାରଣ ଅଧାର୍ମିକ ଲୋକ ତାହାଙ୍କ ଛାମୁକୁ ଆସିବ ନାହିଁ। ମନୋଯୋଗ କରି ମୋହର କଥା ଶୁଣ ଓ ମୋହର ନିବେଦନ ସବୁ ତୁମମାନଙ୍କ କର୍ଣ୍ଣଗୋଚରରେ ଥାଉ। ଏବେ ଦେଖ, ମୁଁ ଆପଣା ବିଚାରର କଥା ପ୍ରସ୍ତୁତ କରିଅଛି। ମୁଁ ଜାଣେ ମୁଁ ନିର୍ଦ୍ଦୋଷ ହେବି, ମୋ ସଙ୍ଗେ ଯେ ବିବାଦ କରିବ ସେ କିଏ? କାରଣ କେହି ଥିଲେ ମୁଁ ନୀରବ ହୋଇ ପ୍ରାଣତ୍ୟାଗ କରିବି, କେବଳ ଦୁଇ କଥା ମୋ ପ୍ରତି କର ନାହିଁ, ତହିଁରେ ମୁଁ ତୁମ୍ଭ ସମ୍ମୁଖରୁ ଆପଣାକୁ ଲୁଚାଇବି ନାହିଁ। ତୁମ୍ଭ ହସ୍ତ ମୋଠାରୁ ଦୂରକୁ କାଢ଼ିନିଅ ଓ ତୁମ୍ଭର ଭୟାନକତା ମୋତେ ଭୀତ ନ କରୁ। ତେବେ ତୁମ୍ଭେ ଡାକ, ମୁଁ ଉତ୍ତର ଦେବି, ଅବା ମୁଁ କହେ, ତୁମ୍ଭେ ମୋତେ ଉତ୍ତର ଦିଅ। ମୋହର ଅପରାଧ ଓ ପାପ କେତେ? ମୋହର ଅଧର୍ମ ଓ ପାପ ମୋତେ ଜଣାଅ। ତୁମ୍ଭେ କାହିଁକି ଆପଣ ମୁଖ ଲୁଚାଉଅଛ ଓ ମୋତେ ତୁମ୍ଭର ଶତ୍ରୁ ବୋଲି ଜ୍ଞାନ କରୁଅଛ? ତୁମ୍ଭେ କ'ଣ ଉଡ଼ନ୍ତା ପତ୍ରକୁ ଡରାଇବ, ଓ ତୁମ୍ଭେ କ'ଣ ଶୁଖିଲା କୁଟା ପଛେ ପଛେ ଗୋଡ଼ାଇବ? କାରଣ ତୁମ୍ଭେ ମୋ ବିରୁଦ୍ଧରେ ତିକ୍ତ କଥା ଲେଖୁଅଛ ଓ ମୋ ଯୌବନ କାଳର ଅପରାଧ ଭୋଗ କରାଉଅଛ। ତୁମ୍ଭେ ଜନ୍ତାରେ ମଧ୍ୟ ମୋହର ଚରଣ ରଖୁଅଛ ଓ ମୋହର ସବୁ ଗତି ଲକ୍ଷ୍ୟ କରୁଅଛ। ତୁମ୍ଭେ ମୋ ଚରଣର ଚତୁର୍ଦ୍ଦିଗରେ ଆପଣା ପାଇଁ ରେଖା ଟାଣୁଅଛ, ତଥାପି ମୁଁ କ୍ଷୟ ପାଉଥିବା ଜୀର୍ଣ୍ଣ ପଦାର୍ଥ ତୁଲ୍ୟ ଓ କୀଟଭକ୍କିତ ବସ୍ତ୍ରତୁଲ୍ୟ ଅଟେ।